ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଓଡ଼ିଶା ଗସ୍ତଥି ଆଇବା 24 ତାରିଖ ଆସୁଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାସନ କାର୍ଡଧାରୀଙ୍କୁ ଆଘରବାଗି ଚାଉଲ ସାଙ୍ଗେ ଦିଆଯିବା ଗହମ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କଲା ମୋତିଆ ବିନ୍ଦୁ ଗ୍ଲୁକୋମାକେ ରୋକବା ଲାଗି ପାଲିତ ହେଉଛେ ଗ୍ଲୁକୋମା ଦିବସ। ଆଉ ଆଇବା କାଲିଠାନୁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନ ବଢ଼ବା ତାତି। ରାଜ୍ୟର ସବୁନୁ ଜହ ତାତି ଆଜି ବୌଦ୍ଧନ 40.5°C। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 24 ତାରିଖ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ରାଷ୍ଟ୍ରପତି ଜଗନ୍ନାଥଙ୍କର ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ କ୍ଷେତ୍ର ପରିଦର୍ଶନ କରବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କର କଣ୍ଟିଲୋ ଗସ୍ତ ସୂଚନା ପାଇବାର ଉତ୍ତରୁ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ମୂଲ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ଉନିଲ ରଗ୍ରବାଲଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀଙ୍କ ସହିତ ପ୍ରଶାସନର ଭିନ୍ ଭିନ୍ ଅଧିକାରୀମାନେ କଣ୍ଟିଲୋକେ ଯାଇକରି ସ୍ଥିତି ସମୀକ୍ଷା କରିଛନ୍। ବିଧାନସଭାର ବଜେଟ୍ ଅଧିବେଶନର 2 ନମ୍ବର ଖେପ୍ର 4 ନମ୍ବର ଦିନେ ଆଜି ଗୃହ କାର୍ଯ୍ୟ ମୂଲ ହେଉନସାର କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ପ୍ଲାକାର୍ଡ ଧରିକରି ପାଟିଥି କଲା କପଡ଼ା ବାନ୍ଧିକରି କଂଗ୍ରେସ ସଦସ୍ୟମାନେ ଗୃହ ମଝିକେ ଆସିକରି ସ୍ଲୋଗାନ ଦେଇଥିଲେ, ତାର ଉତ୍ତରୁ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳର ହୋହାଲ୍ଲା ଭିତରେ ବାଚସ୍ପତି ସୁରମା ପାଢ଼ୀ ଗୃହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକେ ଜାରି ରଖିଥିଲେ। ରାଇଜେ ଆଘରବାଗି ରାସନ କାର୍ଡଧାରୀମାନଙ୍କୁ ଚାଉଲ ସାଙ୍ଗେ ଗହମ ଭିଲ୍ ଯୋଗାଇ ଦିଆଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାନ ଆଜି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ରାଜ୍ୟ ସରକାର ଗହମ ଉଠାବାର ଲାଗି ସବୁ ଜିଲ୍ଲାନ ଆବଶ୍ୟକ ବ୍ୟବସ୍ଥା କରୁଛନ୍। ଇ ବାବଦେ କେନ୍ଦ୍ର ସରକାରଙ୍କୁ ଜଣାବାର ଉତ୍ତରୁ ରାଜ୍ୟ ଗହମ ଯୋଗାଣ ବ୍ୟବସ୍ଥା କରାଯିବା। କେନ୍ଦ୍ର ସରକାର ଗଲା ମାସ ଅକ୍ଟୋବର ମାସନୁ ଖାଉଟିମାନଙ୍କୁ ଚାଉଲ ଆର୍ ଗହମ ଦେବା ଲାଗି ଆବଣ୍ଟନ ପତ୍ର ଜାରି କରିଥିଲେ। ଭାରତୀୟ ଖାଦ୍ୟ ନିଗମନୁ ଗହମ ଉଠାବାର ଲାଗି ଆବଶ୍ୟକ ପରିବହନ ବ୍ୟବସ୍ଥା ସ୍ଥିର ନାହିଁ ହେବାରୁ ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରହିଥିଲା ବୋଲି ଶ୍ରୀ ପାତ୍ର କହିଛନ୍। ରାଜ୍ୟ କୃଷି ବିଭାଗ ତରଫରୁ 2025 ମସିହା ଜାନୁଆରୀ 31 ତାରିଖ ତକ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଜରିଏ ମୋଟ 9,85,528 ଜଣଙ୍କୁ କୃଷକ ପରିଚୟପତ୍ର ଦିଆଯାଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବିଧାନସଭାନ ସୂଚନା ଦେଇଛନ୍। ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କର ଇ ବାବଦ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ସିଂଦେଓ କହିଛନ୍, 2020 ମସିହା ଜାନୁଆରୀ 1 2025 ଜାନୁଆରୀ 31 ତାରିଖ ତକ 30 ଜିଲ୍ଲାନ କୃଷକ ପରିଚୟପତ୍ର ତିଆର କରାଯାଇଛି। ଇ ବଛର ଶୀତ ବେଲ୍କେ ରାଇଜର ଆଗଧାଡ଼ି ଜଳାଶୟମାନଙ୍କେ ପାଖାପାଖି 20,85,000 ବିଦେଶୀ ପକ୍ଷୀ ଆସିଥିଲେ ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାନ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଇ ବଛର ବିଦେଶୀ ପକ୍ଷୀ ଆସବାରଟା ସନ୍ତୋଷଜନକ ଥିଲା ବୋଲି କହିଛନ୍। ସଡ଼କ ସୁରକ୍ଷା ଆଉ ଆଚରଣଥି ପରିବର୍ତ୍ତନ ଆନ୍ବାର ଲାଗି ଓଡ଼ିଶା ସରକାର ଖୁବ୍ ଜଲ୍ଦି ରାଇଜେ 30 ଦିନିଆ ଶୂନ୍ୟ ଦୁର୍ଘଟଣା ଦିବସ ମୂଲ କରବାରକେ ଯାଉଛନ୍। ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ବାଣିଜ୍ୟ ପରିବହନ ଗୃହନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାଥି ହୋଇଥିବା ଗୋଟିଏ ବୈଠକନୁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କର ଏହି ଅଭିଯାନର ସୁପରିଚାଳନା ଲାଗି ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ରଣନୀତି ଉପସ୍ଥାପନ କରିଥିଲେ। ଶୂନ୍ୟ ସଡ଼କ ଦୁର୍ଘଟଣା ଦିବସର ନେତୃତ୍ୱ ମହିଳାମାନେ ନେଇକରି ସଡ଼କ ସୁରକ୍ଷାର ମୁଖିଆ ବାହକ ସାଜିବେ ବୋଲି ଏ ଅବସରରେ ଶ୍ରୀମତୀ ପାଢ଼ୀ କହିଛନ୍। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ ଏଏସ୍ଆଇର ମହାନିର୍ଦ୍ଦେଶକ ଡକ୍ଟର ଯଦୁବୀର ସିଂ ରାବତଙ୍କୁ ଭେଟିକରି ରତ୍ନଭଣ୍ଡାର କାମର ଅଗ୍ରଗତି ବାବଦେ ଆଲୋଚନା କରିଛନ୍। ରତ୍ନଭଣ୍ଡାର ସଂରକ୍ଷଣ କାମ ଠିକ୍ ସମୟଥି ସାରବାରକେ ନେଇକରି ଏ ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ଜୋର୍ ଦେଇଛନ୍। ସେନ୍ତା ଶ୍ରୀମନ୍ଦିର ପାଖର ମନ୍ଦିରମାନଙ୍କର ମରାମତି, ନାଟମଣ୍ଡପନୁ ଏସି ବ୍ୟବସ୍ଥା, ଶ୍ରୀମନ୍ଦିର ଆଲୋକ ବ୍ୟବସ୍ଥା ଆର୍ ଭିନ୍ ଭିନ୍ ମରାମତି, ସୁନା ରୂପା ଛାଉଣି କାମ ବାବଦେ ଭିଲ୍ ଏ ଅବସରରେ ଆଲୋଚନା ହୋଇଥିଲା। ପୁରୀ ରଥଯାତ୍ରାକେ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାଥି ସାମିଲ କରବାରକେ ଭିଲ୍ ଶ୍ରୀ ପାଢ଼ୀ ଆଲୋଚନା କରିଛନ୍। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱଥି 1930 ମସିହା ମାର୍ଚ୍ଚ 12 ତାରିଖ ବ୍ରିଟିଶ ସରକାରଙ୍କ ଲବଣ ଆଇନ ବିରୋଧ ଦାଣ୍ଡି ଯାତ୍ରା ମୂଲ ହୋଇଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଶେଷ ଖେପ କୁହାଯାଉଥିବା ଦାଣ୍ଡି ମାର୍ଚ୍ଚଥି ଭାଗ ନେଇଥିବା ସବୁ ସତ୍ୟାଗ୍ରହୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଆତ୍ମନିର୍ଭର ଆଉ ସ୍ୱାଧୀନତା ଲାଗି ସାରା ଦେଶ ଆନ୍ଦୋଳନକେ ଆହୁରି ଜୋରଦାର କରିଥିଲା। ସତ୍ୟାଗ୍ରହଥି ଭାଗ ନେଇଥିବା ଶଙ୍କର ସାହସ ବଳିଦାନ ଆର୍ ସତ୍ୟ ଆଉ ଅହିଂସା ଉପରେ ପ୍ରତିବଦ୍ଧତା ପିଢ଼ି ପିଢ଼ି ତକ୍ ତହକାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଏ ଅବସରରେ ସତ୍ୟାଗ୍ରହୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦାଣ୍ଡି ଯାତ୍ରାକେ ଆତ୍ମନିର୍ଭରଶୀଲ ଆର୍ ସ୍ୱରାଜ ଲାଗି ଗୋଟିଏ ବର୍କସ୍ ଆହ୍ୱାନ ଥିଲା ବୋଲି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଳା ମୋତିଆବିନ୍ଦୁ କି ଗ୍ଲୁକୋମା ରୋଗଥି ଆଜ୍ ଦେଶେ ବହୁତ ଲୋକ ଦୃଷ୍ଟିଶକ୍ତି ହରଉଛନ୍। କଳା ମୋତିଆବିନ୍ଦୁ ନିୟନ୍ତ୍ରଣ ଆର୍ ପ୍ରତିରୋଧ ଉପରେ ସଚେତନ କରବାର୍ ଲାଗି ଆଜ୍ ସାରା ପୃଥିବୀନ ଗ୍ଲୁକୋମା ଦିବସ ପାଳନ କରାଯାଉଛି। ରାଜ୍ୟ ସରକାର ମାର୍ଚ୍ଚ ମାସର 9 ତାରିଖ୍ରୁ 15 ତାରିଖ ତକ୍ ଫି ବଛର ଗ୍ଲୁକୋମା ହପ୍ତା ପାଳନ କରୁଛନ୍। ସଚେତନତା ଆର୍ ଉଚିତ ଶିକ୍ଷା ଜରିଏ କଳା ମୋତିଆବିନ୍ଦୁ ରୋଗର ନିୟନ୍ତ୍ରଣ କରାଯାଇପାରିବା ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି। ଗ୍ଲୁକୋମା ମୁକ୍ତ ପୃଥିବୀ ଲାଗି ସଭେ ଏକ ହେବାର୍କେ ଇ ଅବସରରେ ଆହ୍ୱାନ ଦିଆଯାଇଛି। ଧୂମପାନ କ୍ଷତିକାରକ ପ୍ରଭାବ ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ମାର୍ଚ୍ଚ ମାସର 2 ନମ୍ବର ବୁଧବାରକେ ଜାତୀୟ ଧୂମପାନ ବର୍ଜନ ଦିବସ ଭାବେ ପାଳନ କରାଯାଇସି। ଧୂମପାନ ଛାଡ଼ିକରି ଲୋକେ କେନ୍ତାକରି ସୁସ୍ଥ ସମାଜ ଗଠନ ଦିଗେ ସହାୟକ ହୋଇପାରିବେ ସେଟା ଏ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବଛର ଜାତୀୟ ଧୂମପାନ ବର୍ଜନ ଦିବସର ବାର୍ତ୍ତା ହେଉଛେ ଧୂମପାନକେ ନାଇଁ ଜୀବନକେ ହଁ। ତଥ୍ୟ ଅନୁସାରେ ଝନେ ଲୋକ ଗୋଟେ ସିଗରେଟ୍ ପିଇଲେ ତାର ଜୀବନର 11 ମିନିଟ୍ ହରାସି। ମୋଟ ହୃଦରୋଗନୁ 20% ଧୂମପାନ ଲାଗି ହେସି। ବଲାଙ୍ଗୀର ଜିଲ୍ଲାନ କୋଶଲ କଲାମଣ୍ଡଲ ପଡ଼ିଆଠାରେ ଆଇବା 15 ତାରିଖଠାନୁ ଜୋନ୍ ସ୍ତରୀୟ କୃଷି ଯନ୍ତ୍ରପାତି ମେଲା ଆୟୋଜନ କରାଯିବା। ଏ ମେଲାଥି ଯୋଗ ଦେବାର୍କେ ଚାଷୀମାନଙ୍କୁ ସଚେତନ କରବାର୍ ଲାଗି ଆଜି ଗୋଟେ ସଚେତନତା ରଥକେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ଶୁଭାରମ୍ଭ କରିଛନ୍। ମେଲାଥି ବଲାଙ୍ଗୀର ସହିତ 9 ଜିଲ୍ଲାର ଚାଷୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି। ନଦୀର ବାୟଲ ଆଉ ଭିନ୍ ଭିନ୍ ଖଣିଜ ତରବର ଚୋରାଚାଲାଣ ଚାଲିଥିଲା ବେଳକେ ନୂଆପଡ଼ା ଜିଲ୍ଲା ପୁଲିସ୍ ଚଢ଼ଉ କରିକି ଆଜି 4 ଗାଡ଼ି ଜବତ କରିଛି। ଚୋରାଚାଲାଣ ଅଭିଯୋଗଥି ପୁଲିସ୍ 4 ମାମଲା ଦାୟର କରବାର ସହିତ ଗାଡ଼ିମାନଙ୍କ ଠାନୁ 10,27,764 ଜରିମାନା ଆଦାୟ କରିଛି। ଆଗକେ ଏନ୍ତା ବେଆଇନ କାମ ରୋକବାର ଲାଗି ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଜିଲ୍ଲା ପୁଲିସ୍ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ସର୍ଦ୍ଧାପୁର ଗାଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନଥି ଜିଲ୍ଲା ଜଳ ବିଭାଜିକା ତରଫରୁ ଜଳଛାୟା ଯାତ୍ରା 2025 କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଜଳ ଆର୍ ଜମିନର ସୁରକ୍ଷା ଲାଗି ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାନୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ଲାଗି ବୌଦ୍ଧ ବ୍ଲକ ତେଲିବନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଲ ବ୍ଲକ୍ନୁ ବାଲରକ୍ଷା ଭାରତ ଆଉ ହରଭଙ୍ଗା ବ୍ଲକ୍ନୁ ଝାଡ଼ରଜିଙ୍ଗ ଆଶ୍ରମ ସ୍କୁଲ ମନୋନୀତ ହୋଇଛନ୍। ସେନ୍ତା ପ୍ରକୃତି ବନ୍ଧୁ ପୁରସ୍କାର ଲାଗି ଭିନ୍ ଭିନ୍ ଇଲାକାର ବ୍ୟକ୍ତିବିଶେଷଙ୍କୁ ଭିନ୍ ବଛାଯାଇଛି। ବୌଦ୍ଧ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ପେକ୍ ସଭାପତି ଆର୍ ପରିଚାଳନା କମିଟି ସଦସ୍ୟମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ସବୁ ପେକ୍ସର ସଭାପତି ଆର୍ ସଦସ୍ୟମାନେ ସମିତି ପରିଚାଳନା ବାବଦେ ପ୍ରଶିକ୍ଷଣ ନେଇଛନ୍। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସୁନାପୁର ବିଜୁ ଏକ୍ସପ୍ରେସ୍ ୱେଠାରେ ଗୋଟେ ଡିଜେ ଗାଡ଼ି ଉଲ୍ଟି ପଡ଼ବାରନୁ 20 ଛନ୍ ଖଣ୍ଡିଆ ଖାବରା ହୋଇଛନ୍। ସେଥିର୍ ଭିତରୁ 5 ଛନ୍କର ଅବସ୍ଥା ଗୁରୁତର ହୋଇଛି। ସମକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରନ ଭର୍ତ୍ତି କରାଯାଇଛି। ଡିଜେ ଗାଡ଼ି ଗୋଟେ ବିହାଥି ଯୋଗ ଦେବାର୍କେ ତରବୋଡ଼ ଗାଁକେ ଯାଉଥିବାର ବେଲ୍କେ ରାସ୍ତାନୁ ସୁନାପୁରଠାରେ ଉଲ୍ଟି ପଡ଼ିଥିଲା। ବୌଦ୍ଧ ଜିଲ୍ଲା ମାଉଲସିଙ୍ଗା ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟଠାରେ ଜୁନିୟର ରେଡ୍କ୍ରସ୍ କାଉନ୍ସିଲରମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ଅଂଶୁଘାତ ସଚେତନତା, ଏଚ୍ଆଇଭି ଏଡ୍ସ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟ ବଢ଼ି ଚାଲିଛେ ତାତି। ଆଇବା କାଲିଠାନୁ 16 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଦିନର ଆଉ ରାତିର ତାପମାତ୍ରା ସ୍ୱାଭାବିକଠାନୁ 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏହି ସମୟଥି ପଶ୍ଚିମ ଆଉ କେନ୍ଦ୍ରୀୟ ଓଡ଼ିଶାର ତାପମାତ୍ରା 40 ଡିଗ୍ରୀନୁ ଅତ୍କା ରହିବା। ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆର୍ ଅନୁଗୁଳ ଜିଲ୍ଲାର ତାପମାତ୍ରା ସବୁନୁ ବେଶୀ ରହିବା ବୋଲି ପାଣିପାଗ କେନ୍ଦ୍ର କହିଛି। ଇତାକେ ନଜରଥି ରଖିକରି ଏହି ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ବୌଦ୍ଧନ ସବୁନୁ ଜହତାତି 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ବଲାଙ୍ଗୀରନ 39.9, ଟିଟିଲାଗଡ଼ନ 39.5, ଝାରସୁଗୁଡ଼ାନ 39.4, ସମ୍ବଲପୁରନ 39.3, ସୋନପୁରନ 38.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେ ମୁଖ୍ୟ ଖବର ଫେର ଘାଏ। ଓଡ଼ିଶା ଗସ୍ତଥି ଆଇବା 24 ତାରିଖ ଆସୁଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାସନ କାର୍ଡଧାରୀଙ୍କୁ ଆଘର ବାଗିର ଚାଉଲ ସାଙ୍ଗେ ଦିଆଯିବା ଗହମ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କଳା ମୋତିଆବିନ୍ଦୁ ଗ୍ଲୁକୋମାକେ ରୋକବାର ଲାଗି ପାଲିତ ହେଉଛେ ଗ୍ଲୁକୋମା ଦିବସ। ଆଇବା କାଲିଠାନୁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନ ବଢ଼ବା ତାତି। ରାଜ୍ୟର ସବୁନୁ ଜହ ତାତି ଆଜ୍ ବୌଦ୍ଧନ 40.5 ଡିଗ୍ରୀ ସେଲସିୟସ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।